ସମସ୍ତ ନମସ୍କାର ମୁଁ ହିନ୍ଦୀ ପ୍ରଧାନ ଗ୍ରାମ ଶର୍ମା ପ୍ରତନ ଲଗାରି ଆଜି ମୁଁ କହିବାକୁ ଚାହୁଁଛି ଘରକୁ ମାନେ ଘରକୁ କାହିଁକି ପୂଛାପୁଛି କରିବା ସେ ବିଷୟରେ କହିବି ଘରକୁ ଏତେ ପୂଛାପୁଛି କରିବା ଯେହେତୁ ଆମଙ୍କର ଘର ଯେତେବେଳେ ପୂଛାପୁଛି କରୁନି ତ ଆମେ କଣ ଅଳିଆ ହଉ ଯେକୌଣସି ଧୂଳି କଣା ହଉ କି ସେମାନେ ସବୁ ଉଡୁଥିବେ ସେମାନେ ମାନେ ରାତି ସମୟରେ ବସିଯିବେ ଆମ ଘରେ ହଉ କି ଜଳ ଦେଖୁ ତ ବସିବା ଦ୍ୱାରା କଣ ହବ ନା ଯଦି ଆମେ ଝାଡିବା ନାହିଁ କି ଯଦି ଆମେ ପୋଛିବା ନାହିଁ ତ ସେ ଜିନିଷ ହିଁ ମାନେ ଚାଲିଲା ବେଳକୁ ଜଣଙ୍କର ପାଦରେ ଲାଗିଯିବ ସେ ଯାଉ ଯାଉ ମାନେ କଣ ଆସୁ ଆସୁ ସେ ଘରର ଚାରିଆଡ଼େ ସେମାନେ କଣ ସେ ଅଳିଆଟା ବୁଲିବାକୁ ଯୋଉଟା ରୋଗ ବିଭିନ୍ନ ଦିଆ ହଉ ତେଣୁ ପ୍ରଥମ କଥା ହେଲା କଣ କି ଆମେ ଘରକୁ ପୋଛିବା ଦ୍ୱିତୀୟ ବିଷୟ ହେଲା ଆମେ ବସିବା ଚେୟାର ହଉ ସଫା ହଉ ଡେଲି କଣ କରିବା ଚେଞ୍ଜ କରିବା ଆଉ ଝାଡିବା ଦରକାର ତାହେଲେ ବିଭିନ୍ନ ପ୍ରକାର ରୋଗର ଆମେ ସବୁ ବଞ୍ଚିପାରିବା।